ओम शांति ओम शांति। आज 16 नवंबर 2025 आज अव्यक्त महावाक्य पुनरावृत्ति तारीख 15 डिसेंबर 2007। मूल्य हेडिंग समय महत्व को जानी कर्मर गहन गति उपरे ध्यान दे नष्ट मोहा होई सदा प्रस्तुत रुह। समय महत्व को जानी कर्मर गहन गति उपरे ध्यान दे नष्ट मोहा होई सदा प्रस्तुत रुह। आज सर्वसंपत्तिर दाता ज्ञान रूपक संपत्ति गुण रूपक संपत्ति शक्ति तथा श्रेष्ठ संकल्प रूपक संपत्तिर दाता बाप दादा निजर चारियाडर बालक हिसाबरे मालिक अर्थात अधिकारी पिलामानंकु देखुछंती। अखंड संपत्तिर मालिक पिता निजर सबु पिलांकु सर्वसंपत्तिरे संपन्न करुछंती। समस्तंकु सर्वसंपत्ति देउछंती काहाकु कम काहाकु बेसी देउनाहंती काहेकिना संपत्ति असरंती मात्रारे अछि। तेबे चारियाडर पिलामाने बाप दादांकर नयनरे समाहित होइ रहिछंती एवं समस्ते संपत्तिरे भरपूर होई हर्षित हेउछंती। आजिकालीर समय अनुसारे सबुठारु अमूल्य एवं श्रेष्ठ संपत्ति हेला पुरुषोत्तम संगम जुगर समय काहेकिना संगम जुगरे ही सारा कल्पर प्रारब्ध जमा करिपारिब। एही छोटिया जुगर प्राप्ति एवं प्रारब्ध अनुसारे गोटे सेकेंडर मूल्य गोटे वर्ष सहित समान। एहा एते अमूल्य समय एही समय पई ही गायन रहिछि एबे नुहे तो केबे नुहे काहेकिना एही समय रे ही सृष्टि नाटकरे परमात्मा पितांकर पार्ट निर्धारित अछि। सेथिपई एही समय को हीरातुल्य समय कहाजाउछि। सत्य युग को सुवर्ण युग कहाजाउछि किंतु वर्तमान समय ही हीरातुल्य अटे एवं तुमे माने मध्य हीरातुल्य जीवन अनुभवी आत्मा अट। एही समय रे ही बहुत कालरु बिछुड़ी थिबा आत्मा माने परमात्मा सहित मिलन परमात्मा स्नेह परमात्मा ज्ञान परमात्मा संपत्तिर प्राप्तिर अधिकारी हेउछंती। सारा कल्प भितरे देवात्मा माने एवं महान आत्मा माने थांती किंतु एही समय रे तुमको परमात्मा ईश्वरीय परिवार मिलिछि। सेथिपई जेतिकी एही समय रो महत्व रहिछि ताकु जानी निजोकु जेतिकी श्रेष्ठ करिबा पई चाहिबो करि पारिबो एवं तुमे माने मध्य एही महान जुगर परमात्मा भाग्य को प्राप्त करुथिबा पद्मा पद्म भाग्यवान आत्मा अट। एही भले निजर श्रेष्ठ भाग्यर आत्मिक निशा एवं भाग्य को जानिबा सहित अनुभव करुछ त खुशी मिलुछि त तेबे दिल भितरे सर्वदा क्यों गीत गाउछ बाह मोर भाग्य बाहा। काहेकिना वर्तमान समयर भाग्य तुलना रे अन्य कौनसी भी जुगरे एभलि श्रेष्ठ भाग्य प्राप्त होई पारिबो नाही। तेबे कुह सर्वदा निजर भाग्य को स्मृति रे रखि हर्षित हेउछ त कौन कहुछ। जेउ माने भावुछंती आमे सर्वदा हर्षित रहुछु केबे केबे नोहे सेमाने हात उठाओ सदा हर्षित सदा। तेबे सदा शब्द को केबे भी भूलिबार नाही किंतु विशेष ध्यान देबार अछि। एबे देखो टीवी रे तुम मानकर फोटो देखा जाउछि सदा वालंकर फोटो आसुछि अभिनंदन। माता माने हात उठांतु शक्ति माने मध्य उठांतु डबल विदेशी माने मध्य उठांतु केउ शब्द को माने रखिबो सदा। केबे केबे वाला तो पछरे आसिबे बाप दादा पूर्वर मध्य सुनाई सारिछंती जे समय बहुत तीव्र गति रे आगक बढ़ी चली। समय गति को जानवा बाला निजकु चेक कर जे मो भोली मास्टर सर्वशक्तिमान आत्मार गति तीव्र अटे तो पुरुषार्थ तो समस्ते करुछंती बाप दादा कौन देखा चाहूंती। तेक संतान तीव्र पुरुषार्थी हेबा सहित प्रत्येक विषय रे सम्मान सहित उत्तीर्ण होउछंती ना केवल पास होउछंती। तेबे तीव्र पुरुषार्थी विशेष कर दुईटी लक्षण देखा जिवो गोटी हेला नष्ट मोहा द्वितीय रे एवर रेडी अर्थात सदा प्रस्तुत। सर्वप्रथमे जदि निजर देहर स्मृति ठारु एवं देहर अभिमान ठारु नष्ट मोहा होई जिवो तेबे अन्य सबु कथारु नष्ट मोहा हेबा पई कोनोसी मुश्किल लागिवो नाही। तेबे देह भान अर्थात दैहिक स्मृतिर लक्षण हेला पोस्ट थॉट बा व्यर्थ संकल्प आसिबा एवं व्यर्थरे समय नष्ट हेबा यार चेकिंग निजे ही भल भाव करिपारिबो। साधारण भाव समय को खर्च करने द्वारा मध्य नष्ट मुहा होई पारिबो नाही तेणु चेक करो ମୋର ପ୍ରତ୍ୟେକ ମୁହୂର୍ତ୍ତ, ପ୍ରତ୍ୟେକ ସଂକଳ୍ପ, ପ୍ରତ୍ୟେକ କର୍ମ ସଫଳ ହେଲା ତ କାହିଁକି ନା ସଙ୍ଗମ ଯୁଗରେ ବାବାଙ୍କର ବିଶେଷ ବରଦାନ ହେଲା ସଫଳତା ତୁମର ଜନ୍ମସିଦ୍ଧ ଅଧିକାର। ତେବେ ଅଧିକାର ସହଜରେ ଅନୁଭୂତି କରାଇଥାଏ ଏବଂ ଏଭରେଡ଼ିର ଅର୍ଥ ହେଲା ମନ, ବଚନ, କର୍ମ ଏବଂ ସମ୍ବନ୍ଧ ସମ୍ପର୍କରେ ଯଦି ସମୟର ଆଦେଶ ମିଳିଲା ଅଚାନକ, ତେବେ ଅଚାନକ ଏଭରେଡ଼ି ହେବାକୁ ପଡ଼ିବ ଏବଂ ଆଗକୁ ମଧ୍ୟ ଅଚାନକ ହିଁ ସବୁକିଛି ହେବ। ଯେପରି ତୁମ ଦାଦୀଙ୍କୁ ଦେଖିଲ ଅଚାନକ ଏଭରେଡ଼ି, ପ୍ରତ୍ୟେକ ସ୍ୱଭାବରେ, ପ୍ରତ୍ୟେକ କାର୍ଯ୍ୟରେ ସହଜ ଏବଂ ସରଳ, ସମ୍ପର୍କରେ ସରଳ, ସ୍ୱଭାବରେ ସରଳ, ସେବାରେ ସରଳ, ସନ୍ତୁଷ୍ଟ କରିବାରେ ସରଳ ଏବଂ ସନ୍ତୁଷ୍ଟ ରହିବାରେ ମଧ୍ୟ ସରଳ। ସେଥିପାଇଁ ବାପଦାଦା ସମୟର ସମୀପତା ବିଷୟରେ ବାରମ୍ବାର ସଂକେତ ଦେଉଛନ୍ତି। ସ୍ୱ ପୁରୁଷାର୍ଥର ସମୟ ବହୁତ କମ୍ ଅଛି, ସେଥିପାଇଁ ନିଜର ଜମାର ଖାତାକୁ ଚେକ୍ କର। ସମ୍ପତ୍ତିଗୁଡ଼ିକୁ ଜମା କରିବାର ତିନୋଟି ବିଧି ବିଷୟରେ ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଏବଂ ଏବେ ପୁଣି ଥରେ ଶୁଣାଉଛୁ। ସେହି ତିନୋଟି ଯାକ ବିଧିକୁ ନିଜେ ନିଜେ ଚେକ୍ କର। ଗୋଟିଏ ହେଲା ନିଜର ପୁରୁଷାର୍ଥ ଦ୍ୱାରା ପ୍ରାରବ୍ଧ ରୂପକ ସମ୍ପତ୍ତି ଜମା କରିବା ଏବଂ ପ୍ରାପ୍ତି ରୂପକ ସମ୍ପତ୍ତି ଜମା କରିବା। ଦ୍ୱିତୀୟରେ ହେଲା ସନ୍ତୁଷ୍ଟ ରହିବା, ଏଥିରେ ମଧ୍ୟ ସଦା ଶବ୍ଦକୁ ଯୋଡ଼ି ଦିଅ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବା, ଯାହାଦ୍ୱାରା ପୁଣ୍ୟର ଖାତା ଜମା ହୋଇଥାଏ ଏବଂ ଏହି ପୁଣ୍ୟର ଖାତା ଅନେକ ଜନ୍ମର ପ୍ରାରବ୍ଧର ଆଧାର ଅଟେ। ତୃତୀୟରେ ହେଲା ସଦା ସର୍ବଦା ସେବାରେ ଅଥକ ହୋଇ ନିଃସ୍ୱାର୍ଥ ଏବଂ ବିଶାଳ ହୃଦୟରେ ସେବା କରିବା, ଏହାଦ୍ୱାରା ଯାହାର ସେବା କରିବ ତାଠାରୁ ସ୍ୱତଃ ହିଁ ଦୁଆ ମିଳିବ। ପ୍ରଥମଟି ହେଲା ନିଜର ପୁରୁଷାର୍ଥ ଦ୍ୱାରା ପ୍ରାରବ୍ଧ ରୂପକ ସମ୍ପତ୍ତି ଜମା କରିବା ଏବଂ ପ୍ରାପ୍ତି ରୂପକ ସମ୍ପତ୍ତି ଜମା କରିବା। ଦ୍ୱିତୀୟଟି ହେଲା ସନ୍ତୁଷ୍ଟ ରହିବା, ଯାହାଦ୍ୱାରା ପୁଣ୍ୟର ଖାତା ଜମା ହୋଇଥାଏ। ତୃତୀୟଟି ହେଲା ସଦା ସର୍ବଦା ସେବାରେ ଅଥକ ହୋଇ ନିଃସ୍ୱାର୍ଥ ଏବଂ ବିଶାଳ ହୃଦୟରେ ସେବା କରିବା, ଯାହାଦ୍ୱାରା ସ୍ୱତଃ ହିଁ ସେବା କରିବା ଦ୍ୱାରା ତାଙ୍କଠାରୁ ଦୁଆ ମିଳିବ। ଏବେ ନିଜର ବ୍ୟକ୍ତିଗତ ପୁରୁଷାର୍ଥ ଦ୍ୱାରା, ପୁଣ୍ୟକର୍ମ ଦ୍ୱାରା ଏବଂ ଦୁଆ ଆଶୀର୍ବାଦ ଦ୍ୱାରା ଏହି ତିନୋଟି ବିଧି ଦ୍ୱାରା ସମ୍ପତ୍ତି ଜମା ହୋଇଥାଏ। ତେବେ ତୁମ ସମସ୍ତଙ୍କର ଏହି ତିନୋଟି ଖାତା ଜମା ହେଉଛି ତ? ଏବେ ଚେକ୍ କର ଯେ ଅଚାନକ ଭାବରେ ଯଦି କୌଣସି ପରୀକ୍ଷା ଆସିଯାଏ ତେବେ ମୁଁ ସମ୍ମାନର ସହିତ ଉତ୍ତୀର୍ଣ୍ଣ ହୋଇପାରିବି ତ? କାହିଁକି ନା ଆଜିକାଲିର ସମୟ ଅନୁସାରେ ପ୍ରକୃତିର ହଲଚଲ, ଛୋଟ ଛୋଟ ପରୀକ୍ଷା କେବେ ବି ଆସିଯାଇପାରେ। ସେଥିପାଇଁ କର୍ମର ଗହନ ଗତିର ଜ୍ଞାନ ବିଶେଷ ଭାବରେ ଧ୍ୟାନରେ ରହିବା ଦରକାର, କାରଣ କର୍ମର ଗତି ବଡ଼ ଗହନ ଅଟେ। ଯେପରି ଡ୍ରାମା ଉପରେ ଧ୍ୟାନ ରଖୁଛ, ଆତ୍ମିକ ସ୍ୱରୂପରେ ରହିବା ଉପରେ ଧ୍ୟାନ ରହୁଛି, ଧାରଣା ବିଷୟ ଉପରେ ଧ୍ୟାନ ରହୁଛି, ସେହିପରି କର୍ମର ଗହନ ଗତି ଉପରେ ଧ୍ୟାନ ରହିବା ମଧ୍ୟ ଅତି ଆବଶ୍ୟକ ଅଟେ। ସାଧାରଣ କର୍ମ, ସାଧାରଣ ସମୟ, ସାଧାରଣ ସଂକଳ୍ପ ଦ୍ୱାରା ମଧ୍ୟ ପ୍ରାରବ୍ଧରେ ଫରକ ପଡ଼ିଯାଏ। ତେବେ ବର୍ତ୍ତମାନ ସମୟରେ ତୁମେ ଯେଉଁମାନେ ପୁରୁଷାର୍ଥୀ ଅଟ, ସମସ୍ତେ ବହୁତ ଶ୍ରେଷ୍ଠ ଏବଂ ବିଶେଷ ଆତ୍ମା ମଧ୍ୟ ଅଟେ। ସାଧାରଣ ଆତ୍ମା ନୁହେଁ, ବିଶ୍ୱ କଲ୍ୟାଣର ନିମିତ୍ତ, ବିଶ୍ୱ ପରିବର୍ତ୍ତନର ନିମିତ୍ତ ହୋଇଥିବା ଆତ୍ମା ଅଟ। କେବଳ ନିଜକୁ ପରିବର୍ତ୍ତନ କରିବା ବାଲା ନୁହେଁ, ବିଶ୍ୱର ପରିବର୍ତ୍ତନର ଉତ୍ତରଦାୟୀ ଅଟ। ସେଥିପାଇଁ ତୁମକୁ ନିଜର ଶ୍ରେଷ୍ଠ ସମ୍ମାନର ସ୍ମୃତି ସ୍ୱରୂପ ହେବାକୁ ହିଁ ପଡ଼ିବ। ବାପଦାଦା ଦେଖୁଛନ୍ତି ସେବା ସହିତ ଏବଂ ବାପଦାଦାଙ୍କ ସହିତ ସମସ୍ତଙ୍କର ବହୁତ ଭଲ ସ୍ନେହ ରହିଛି। କୌଣସି ନା କୌଣସି ଯୋଜନା ଅନୁସାରେ ଚାରିଆଡ଼େ ସେବାର ବାତାବରଣ ମଧ୍ୟ ରହିଛି। ଏଥିସହିତ ବର୍ତ୍ତମାନର ସମୟ ଅନୁସାରେ ବିଶ୍ୱର ଆତ୍ମାମାନେ ଯେଉଁଭଳି ଦୁଃଖ ଏବଂ ଅଶାନ୍ତିରେ ଅଛନ୍ତି, ସେମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କରିବା ପାଇଁ ନିଜ ନିଜର ଶକ୍ତି ଦ୍ୱାରା ସକାଶ ଦେବାରେ ସେବା କର। ଯେପରି ପ୍ରକୃତିର ସୂର୍ଯ୍ୟ ନିଜର ସକାଶ ଦ୍ୱାରା ଅନ୍ଧକାରକୁ ଦୂର କରି ଆଲୋକିତ କରିଦେଉଛି ଏବଂ ନିଜର କିରଣ ଦ୍ୱାରା ଅନେକ ଜିନିଷକୁ ପରିବର୍ତ୍ତନ କରିଦେଉଛି, ସେହିପରି ମାଷ୍ଟର ଜ୍ଞାନ ସୂର୍ଯ୍ୟ ଆତ୍ମାମାନେ ନିଜକୁ ପ୍ରାପ୍ତ ହୋଇଥିବା ସୁଖ ଶାନ୍ତିର କିରଣ ଦ୍ୱାରା ସକାଶ ଦ୍ୱାରା ସେମାନଙ୍କୁ ଦୁଃଖ ଅଶାନ୍ତିରୁ ମୁକ୍ତ କର। ମାନସିକ ସେବା ଦ୍ୱାରା ନିଜର ଶକ୍ତିଶାଳୀ ବୃତ୍ତି ଦ୍ୱାରା ବାୟୁମଣ୍ଡଳକୁ ପରିବର୍ତ୍ତନ କର। ତେଣୁ ଏବେ ମାନସିକ ସେବା ବା ସଂକଳ୍ପ ଶକ୍ତି ଦ୍ୱାରା ସେବା କର। ଯେପରି ବାଣୀ ଦ୍ୱାରା ସେବା କରିବାର ବିଧିକୁ ବିସ୍ତାର କରିଛ, ସେହିପରି ମାନସିକ ସକାଶ ଦ୍ୱାରା ଅର୍ଥାତ୍ ଶକ୍ତିଶାଳୀ ପ୍ରକମ୍ପନ ଦ୍ୱାରା ଆତ୍ମାମାନଙ୍କ ଭିତରେ ହାପି ଅର୍ଥାତ୍ ଖୁସି ଏବଂ ହୋପ୍ ଅର୍ଥାତ୍ ଆଶାର ତରଙ୍ଗ ଖେଳାଅ। ଏହି ବର୍ଷ ତୁମେମାନେ ଯେଉଁ ହ୍ୟାପି ଏବଂ ହୋପ୍ର ବିଷୟବସ୍ତୁ ରଖିଛ ସେହି ଅନୁସାରେ ସେମାନଙ୍କୁ ସାହସ ପ୍ରାପ୍ତ କରାଅ, ଉମଙ୍ଗ ଉତ୍ସାହ ପ୍ରାପ୍ତ କରାଅ, ଦୁଃଖ ଅଶାନ୍ତିରୁ ମୁକ୍ତ କରି ସେମାନଙ୍କୁ ସୁଖ ଶାନ୍ତି ରୂପୀ ସମ୍ପତ୍ତି ବାବାଙ୍କ ଦ୍ୱାରା ପ୍ରାପ୍ତ କରାଅ। ଏବେ ଦୁନିଆକୁ ଅଧିକରୁ ଅଧିକ ସକାଶ ଦେବାର ଆବଶ୍ୟକତା ରହିଛି। ଯଦି ଏହି ସେବାରେ ନିଜର ମନକୁ ସର୍ବଦା ବ୍ୟସ୍ତ ରଖିବ ତେବେ ତୁମେମାନେ ମାୟାଜିତ ବିଜୟୀ ସ୍ୱତଃ ହୋଇଯିବ। ବାକି ଛୋଟ ଛୋଟ କଥା ସବୁ ସାଇଟ୍ ସିନ୍ ଅର୍ଥାତ୍ ରାସ୍ତା କଡ଼ର ଦୃଶ୍ୟ ଅଟେ। ଏଥିରେ କିଛି ଖରାପ ମଧ୍ୟ ରହିବ, କିଛି ଭଲ ମଧ୍ୟ ରହିବ। ତେବେ ତୁମକୁ ରାସ୍ତା କଡ଼ର ଦୃଶ୍ୟକୁ ଅତିକ୍ରମ କରି ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେବ ଏବଂ ସେଗୁଡ଼ିକୁ ଦେଖିବା ପାଇଁ ସର୍ବଦା ନିଜର ସାକ୍ଷୀ ଦ୍ରଷ୍ଟାର ଆସନ ଉପରେ ସ୍ଥିତ ରହିବାକୁ ହେବ। ବାସ୍ ତାପରେ ଦେଖିବ ସେହି ସାଇଟ୍ ସିନ୍ ଗୁଡ଼ିକ ତୁମ ପାଇଁ ମନୋରଞ୍ଜନ ପାଲଟିଯିବ। ତେବେ ସମସ୍ତେ ଏଭରେଡି ଅଛ ତ? କାଲି ଯଦି କିଛି ବି ହୋଇଯାଏ ତେବେ ତୁମେ ଏଭରେଡି ଅଛ ତ? ପ୍ରଥମ ଧାଡ଼ିବାଲା ଏଭରେଡି ଅଛ ତ? କାଲି ଯଦି କିଛି ହୋଇଯାଏ ତେବେ? ଯଦି ଟିଚର ମାନେ ପ୍ରସ୍ତୁତ ଅଛନ୍ତି ତେବେ ବହୁତ ଭଲ କଥା। ସବୁ ବର୍ଗବାଲା ମଧ୍ୟ ପ୍ରସ୍ତୁତ ଅଛନ୍ତି। ତେବେ ବର୍ଗବାଲା ଆସିଛନ୍ତି, ସମସ୍ତେ ଏଭରେଡି ଅଛ? ଚିନ୍ତା କର ଦାଦିମାନେ, ଦେଖ ସମସ୍ତେ ହାତ ହଲାଉଛନ୍ତି, ବହୁତ ଭଲ, ଅଭିନନ୍ଦନ। ଯଦି ହୋଇନାହଁ ତେବେ ଆଜି ରାତି ସୁଦ୍ଧା ଏଭରେଡି ହୋଇଯାଅ, କାହିଁକି ନା ସମୟ ତୁମକୁ ଅପେକ୍ଷା କରିଛି। ବାପଦାଦା ମଧ୍ୟ ମୁକ୍ତିର ଗେଟ୍ ଖୋଲିବା ପାଇଁ ଅପେକ୍ଷା କରିଛନ୍ତି। ଆଡଭାନ୍ସ ପାର୍ଟି ମଧ୍ୟ ତୁମମାନଙ୍କୁ ଆବାହନ କରୁଛି। ତୁମେମାନେ କ'ଣ ନ କରିପାରିବ? ମାଷ୍ଟର ସର୍ବଶକ୍ତିମାନ ଅଟ ନା? କେବଳ ଦୃଢ଼ ସଂକଳ୍ପ କର, ଏହା କରିବାର ଅଛି, ଏହା କରିବାର ନାହିଁ। ବାସ୍ ଯଦି କରିବାର ନାହିଁ ତେବେ ଦୃଢ଼ ସଂକଳ୍ପ ଦ୍ୱାରା ନାହିଁକୁ ନାହିଁ କରି ଦେଖାଅ। ମାଷ୍ଟର ଅର୍ଥାତ୍ ମାଲିକ ତ ଅଟ ନା? ଆଚ୍ଛା, ତେବେ ପ୍ରଥମ ଥର ପାଇଁ କେଉଁମାନେ ଆସିଛନ୍ତି? ଯେଉଁମାନେ ପ୍ରଥମ ଥର ପାଇଁ ଆସିଛନ୍ତି ସେମାନେ ହାତ ଉଠାଅ, ଉଚ୍ଚ ହାତ ଉଠାଅ, ହାତ ହଲାଅ। ଏତେ ପିଲା ଆସିଛନ୍ତି, ବହୁତ ଭଲ। ଯେଉଁମାନେ ବି ପ୍ରଥମ ଥର ପାଇଁ ଆସିଛନ୍ତି ସେମାନଙ୍କୁ ପଦ୍ମଗୁଣା ଅଭିନନ୍ଦନ, ଅଭିନନ୍ଦନ। ବାପଦାଦା ଖୁସି ହେଉଛନ୍ତି ଯେ କଳ୍ପ ପୂର୍ବର ପିଲାମାନେ ପୁନର୍ବାର ଆସି ନିଜର ପରିବାରରେ ପହଞ୍ଚି ଯାଇଛନ୍ତି। ସେଥିପାଇଁ ପଛରେ ଆସିଥିବା ପିଲାମାନେ କମାଲ କରି ଦେଖ, ଯଦିଓ ପଛରେ ଆସିଛ କିନ୍ତୁ ତୁମକୁ ପଛରେ ରହିବାର ନାହିଁ, ଆଗରେ ଆଗରେ ରୁହ। ସେଥିପାଇଁ ତୀବ୍ର ପୁରୁଷାର୍ଥ କରିବାକୁ ପଡ଼ିବ। ସାହସ ଅଛି ତ? ଅଛି ସାହସ, ବହୁତ ଭଲ କଥା। ସାହସୀ ପିଲାମାନଙ୍କୁ ବାପଦାଦା ଏବଂ ପରିବାରର ସାହାଯ୍ୟ ମଧ୍ୟ ମିଳିଥାଏ। ତୁମେ ଆସିଛ, ବହୁତ ଭଲ କରିଛ, କାହିଁକି ନା ପିଲାମାନେ ଘରର ଶୃଙ୍ଗାର ଅଟନ୍ତି। ଯେଉଁମାନେ ବି ଆସିଛ ସମସ୍ତେ ମଧୁବନ ଘରର ଶୃଙ୍ଗାର ଅଟ। ଆଚ୍ଛା, ସେବାର ପାଳି ଭୋପାଳ ଜୋନ୍ର। ଆଚ୍ଛା, ବହୁତ ପିଲା ଆସିଛନ୍ତି, ପତାକା ହଲାଉଛନ୍ତି, ଭଲ କଥା, ସୁବର୍ଣ୍ଣ ସୁଯୋଗ ମିଳିଯାଇଛି ନା। ଆଚ୍ଛା, ଯେଉଁମାନେ ସେବା କରିବା ପାଇଁ ଆସିଛନ୍ତି ସେମାନେ ସମସ୍ତେ ସେବାରୁ ଯେଉଁ ବଳ ମିଳିଥାଏ ବା ଅତୀନ୍ଦ୍ରିୟ ସୁଖର ଅନୁଭୂତିର ଫଳ ମିଳିଥାଏ ତାକୁ ଅନୁଭବ କରିଛ ତ? କରିଛ ତ? ଯଦି ହଁ ତେବେ ପତାକା ହଲାଅ, ଯେଉଁମାନେ କରିଛ। ଆଚ୍ଛା, ତେବେ ସମସ୍ତେ ଅତୀନ୍ଦ୍ରିୟ ସୁଖର ଅନୁଭବ କରିଛ, ତେବେ ଏହା ସବୁଦିନ ପାଇଁ ରହିବ ତ ନା କିଛି ସମୟ ପାଇଁ ରହିବ? ଯେଉଁମାନେ ଦିଲର ସହିତ ପ୍ରତିଜ୍ଞା କରିଛ ସେମାନେ ହାତ ଉଠାଅ, ଦେଖା ଦେଖିରେ ହାତ ଉଠାଅ ନାହିଁ। ଯିଏ ଭାବୁଛି ମୁଁ ପ୍ରାପ୍ତିକୁ ସଦାକାଳ ପାଇଁ କାୟମ ରଖିବି, ବିଘ୍ନ ବିନାଶକ ହେବି, ସେ ହାତ ଉଠାଉ। ଆଚ୍ଛା ଦେଖ, ତୁମମାନଙ୍କର ଫଟୋ ଟିଭିରେ ଆସୁଛି, ନହେଲେ ଏହି ଫଟୋ ତୁମ ପାଖକୁ ପଠାଯିବ। ଆଚ୍ଛା, ଏହିଭଳି ଯେଉଁ ସୁଯୋଗ ମିଳିଛି ତାହା ମଧ୍ୟ ବହୁତ ଭଲ ଅଟେ। ଏଥିରେ ସମସ୍ତେ ବହୁତ ଖୁସିର ସହିତ ସୁଯୋଗ ନେଉଛନ୍ତି ଏବଂ ଗୋଟିଏ ପାଳି ପରେ ଆଉ ଗୋଟିଏ ଏହିଭଳି ଭାବରେ ସମସ୍ତଙ୍କୁ ଖୋଲା ଦିଲରେ ମଧୁବନ ଆସିବା ପାଇଁ ଅନୁମତି ମିଳିଯାଉଛି। ଆଚ୍ଛା, ଏବେ କେଉଁ କମାଲ କରିବ? 2008ରେ ଆପଣଙ୍କୁ ପ୍ରତ୍ୟକ୍ଷ କରି ଦେଖାଇବୁ, ପିଲାମାନେ କହିଲେ। ବହୁତ ଭଲ କଥା, ପରସ୍ପରକୁ ସହଯୋଗ ଦେଇ ଏହି ପ୍ରତିଶ୍ରୁତିକୁ ପୂରା କରିବ, ନିଶ୍ଚିତ କରିବ। ମାଷ୍ଟର ସର୍ବଶକ୍ତିମାନ ଆତ୍ମା ପାଇଁ କୌଣସି ବି ପ୍ରତିଶ୍ରୁତିକୁ ରକ୍ଷା କରିବା କିଛି ବଡ଼ କଥା ନୁହେଁ, କେବଳ ଦୃଢ଼ତାକୁ ସାଥି କରି ରଖ, ଦୃଢ଼ତାକୁ ଛାଡ଼ ନାହିଁ, କାହିଁକି ନା ଦୃଢ଼ତା ସଫଳତାର ଚାବି ଅଟେ। ଯେଉଁଠି ଦୃଢ଼ତା ଥିବ ସେଠାରେ ସଫଳତା ନିଶ୍ଚିତ ଥିବ, ଏହା ଠିକ୍ କଥା ନା? ତେଣୁ କରି ଦେଖାଅ। ବାପଦାଦାଙ୍କୁ ମଧ୍ୟ ଖୁସି ଲାଗୁଛି, ବହୁତ ଭଲ କଥା। ଦେଖ କେତେ ଜଣଙ୍କୁ ସୁଯୋଗ ମିଳୁଛି, ଅଧା କ୍ଲାସ ତ ସେବାଧାରି ହିଁ ବସିଛନ୍ତି, ବହୁତ ଭଲ। ଦେଖ ସାକାର ବାବା ଥିବା ସମୟରେ ମଧ୍ୟ ବହୁତ ଭଲ ପାଠ କରିଛନ୍ତି। ପ୍ରଥମ ପ୍ରଥମ ମ୍ୟୁଜିୟମ ତ ଇଏ ଭୋପାଳର ମହେନ୍ଦ୍ର ଭାଇ ତିଆରି କରିଥିଲେ, ତେଣୁ ଦେଖ ସାକାର ବାବାଙ୍କର ଆଶୀର୍ବାଦ ସାରା ଜୋନ୍କୁ ମିଳୁଛି। ତେଣୁ ଏବେ କୌଣସି ନବୀନତା କରି ଦେଖାଅ, ଏବେ ତ ବହୁତ ସମୟ ହୋଇଗଲାଣି, କୌଣସି ନୂଆ ଉଦ୍ଭାବନ ବାହାର କରି ନାହଁ। ବର୍ଗୀକରଣ ସେବା ମଧ୍ୟ ଏବେ ପୁରୁଣା ହୋଇଗଲାଣି, ପ୍ରଦର୍ଶନୀ ମେଳା ସମ୍ମିଳନୀ ସ୍ନେହ ମିଳନ ଆଦି ସବୁ ତ ହୋଇସାରିଲାଣି, ଏବେ କୌଣସି ନୂଆ କଥା ବାହାର କର। ସର୍ଟ ଏବଂ ସୁଇଟ୍ ଅର୍ଥାତ୍ ଖର୍ଚ୍ଚ କମ୍ ଏବଂ ସେବା ଅଧିକ, ରାୟ ବାହାଦୁର ଅଟ ନା? ତେଣୁ କିଛି ନୂଆ ରାୟ ବାହାର କର। ଯେପରି ପ୍ରଦର୍ଶନୀ ବାହାରିଲା, ତାପରେ ମେଳା ବାହାରିଲା, ତାପରେ ବର୍ଗୀକରଣ ବାହାରିଲା, ସେଭଳି କୌଣସି ନୂଆ ଉଦ୍ଭାବନ ବାହାର କର, ଦେଖିବା ଏଥିରେ କିଏ ନିମିତ୍ତ ହେଉଛି। ବହୁତ ଭଲ, ସମସ୍ତେ ସାହସୀ ମଧ୍ୟ ଅଟ, ସେଥିପାଇଁ ବାପଦାଦା ସାହସୀ ପିଲାମାନଙ୍କୁ ସର୍ବଦା ସାହାଯ୍ୟ ପାଇବାର ଆଗକୁ ଅଭିନନ୍ଦନ ଦେଉଛନ୍ତି। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡରେ ସମସ୍ତେ ବହୁତ ମିଠା ମିଠା ସୁଇଟ୍ ସାଇଲେନ୍ସ ସ୍ଥିତିର ଅନୁଭବରେ ହଜିଯାଅ। ବାପଦାଦା ଡ୍ରିଲ୍ କରାଇଲେ, ଆଚ୍ଛା, ଚାରିଆଡ଼ର ସମସ୍ତ ତୀବ୍ର ପୁରୁଷାର୍ଥୀ ସର୍ବଦା ନିଜର ଦୃଢ଼ ସଂକଳ୍ପ ଦ୍ୱାରା ସଫଳତାକୁ ପ୍ରାପ୍ତ କରୁଥିବା ସଦା ବିଜୟର ତିଳକ ଧାରି ବାପଦାଦାଙ୍କ ହୃଦୟ ସିଂହାସନର ଅଧିକାରୀ ଡବଲ ମୁକୁଟଧାରୀ ବିଶ୍ୱ କଲ୍ୟାଣକାରୀ ସର୍ବଦା ଲକ୍ଷ୍ୟ ଏବଂ ଲକ୍ଷଣକୁ ସମାନ କରୁଥିବା ପରମାତ୍ମା ସ୍ନେହରେ ପାଳିତ ହେଉଥିବା ସର୍ବଶ୍ରେଷ୍ଠ ସନ୍ତାନମାନଙ୍କୁ ବାପଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା, ଆନ୍ତରିକ ଆଶୀର୍ବାଦ ଏବଂ ନମସ୍ତେ। ବାପଦାଦାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବା ଦାଦିମାନଙ୍କ ସହିତ ଯେହେତୁ ପିଲାମାନେ ଉପସ୍ଥିତ ଅଛନ୍ତି, ତେଣୁ ବାବା ତ ନିଶ୍ଚିତ ଉପସ୍ଥିତ ହେବେ, କାହିଁକି ନା ବାବା ପିଲାମାନଙ୍କଠାରୁ ଦୂରେଇ ରହିପାରିବେ ନାହିଁ କି ପିଲାମାନେ ମଧ୍ୟ ବାବାଙ୍କଠାରୁ ଦୂରେଇ ରହିପାରିବେ ନାହିଁ। ପ୍ରତିଜ୍ଞା କରିଛ ନା, ସାଥିରେ ଅଛୁ, ତୁମ ସାଥିରେ ଯିବୁ, ଅଧାକଳ୍ପ ବ୍ରହ୍ମା ବାବାଙ୍କ ସାଥିରେ ରହିବୁ। ଜାନକୀ ଦାଦି କହିଲେ, ଶ୍ରୀ ବାବା ତ ବ୍ରହ୍ମାଙ୍କ ସହିତ ମିଶିକରି ଅଛନ୍ତି ନା, ତୁମର ଏହି ଅନୁଭୂତି ମଧ୍ୟ ଠିକ୍ ଅଟେ। ଏବେ ପାଇଁ ତ ଗ୍ୟାରେଣ୍ଟି ଦେଉଛି, କିନ୍ତୁ ଯେତେବେଳେ ରାଜ୍ୟ କରିବ ସେତେବେଳେ ଆସିବି ନାହିଁ, କେହି ଦେଖିବା ବାଲା ତ ଦରକାର ନା। ଉପରେ ଆପଣଙ୍କର କିପରି ମନ ଲାଗିବ, ପିଲାମାନେ ପଚାରୁଛନ୍ତି ବାବାଙ୍କୁ। ଡ୍ରାମାରେ ପାର୍ଟ ଅଛି ନା, ବାବା କହିଲେ, ବ୍ରହ୍ମା ବାବା ତ ସାଥିରେ ଅଛନ୍ତି ନା, ଦେଖ ଡ୍ରାମା କଣ କରାଉଛି। ଆଚ୍ଛା, ବାବାଙ୍କର ବରଦାନ, ରିଅଲିଟି ଅର୍ଥାତ୍ ବାସ୍ତବିକତା ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରୟାଲିଟି ଅର୍ଥାତ୍ ରାଜକୀୟତାର ପ୍ରଦର୍ଶନ କରୁଥିବା ପ୍ରଥମ ଶ୍ରେଣୀର ଅଧିକାରୀ ହୁଅ। ରିଅଲିଟି ଅର୍ଥାତ୍ ବାସ୍ତବିକତା ଦ୍ୱାରା ପ୍ରତ୍ୟେକ କର୍ମ ବା ବାଣୀରେ ରୟାଲିଟି ଅର୍ଥାତ୍ ରାଜକୀୟତାର ପ୍ରଦର୍ଶନ କରୁଥିବା ପ୍ରଥମ ଶ୍ରେଣୀର ଅଧିକାରୀ ହୁଅ। ରିଅଲିଟି ଅର୍ଥାତ୍ ଯେ ଅସଲି ସ୍ୱରୂପର ସ୍ମୃତି ସର୍ବଦା ରହୁଥିବ, ଯାହାଦ୍ୱାରା ସ୍ଥୂଳ ଚେହେରାରେ ମଧ୍ୟ ରୟାଲିଟି ଦେଖାଯିବ। ତେବେ ରିଅଲିଟିର ଅର୍ଥ ହେଲା ଏକମାତ୍ର ବାବା, ଦ୍ୱିତୀୟ କେହି ନୁହେଁ। ଏହି ସ୍ମୃତି ଦ୍ୱାରା ପ୍ରତ୍ୟେକ କର୍ମରେ ଏବଂ ବାଣୀରେ ରୟାଲିଟି ଦେଖାଯିବ। ଯିଏ ବି ତୁମ ସମ୍ପର୍କରେ ଆସିବ ସେମାନଙ୍କୁ ପ୍ରତ୍ୟେକ କର୍ମରେ ବାବାଙ୍କ ସମାନ ଚରିତ୍ରର ଅନୁଭୂତି ହେବ, ପ୍ରତ୍ୟେକ ବାଣୀରେ ବାବାଙ୍କ ଭଳି ଅଧିକାରୀ ପଣିଆର ଏବଂ ପ୍ରାପ୍ତିର ଅନୁଭୂତି ହେବ। ତୁମର ସଙ୍ଗ ସଚ୍ଚା ହୋଇଥିବା କାରଣରୁ ପାରସ ଭଳି କାମ କରିବ। ଏହିଭଳି ରିଅଲିଟି ସମ୍ପନ୍ନ ରୟାଲ ଆତ୍ମାମାନେ ହିଁ ଫାଷ୍ଟ ଡିଭିଜନର ଅଧିକାରୀ ହୋଇଥାନ୍ତି। ସ୍ଲୋଗାନ, ଯଦି ଶ୍ରେଷ୍ଠ କର୍ମର ଖାତାକୁ ବଢ଼ାଇ ଚାଲିବ ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ। ଯଦି ଶ୍ରେଷ୍ଠ କର୍ମର ଖାତାକୁ ବଢ଼ାଇ ଚାଲିବ ତେବେ ବିକର୍ମର ଖାତା ସମାପ୍ତ ହୋଇଯିବ। ଆଜିର ଅବ୍ୟକ୍ତ ଇସାରା, ଅଶରୀରୀ ଅଥବା ବିଦେହୀ ସ୍ଥିତିର ଅଭ୍ୟାସକୁ ବଢ଼ାଅ। ଏବେ ତ ଚାରିଆଡ଼େ ହଲଚଲ ରହିଛି ଏବଂ ଆଗକୁ ମଧ୍ୟ ବ୍ୟକ୍ତିମାନଙ୍କ ଆଡୁ ପ୍ରକୃତି ଆଡୁ ହଲଚଲ ନିଶ୍ଚିତ ବଢ଼ିବ। ତେଣୁ ଏହିଭଳି ସମୟରେ ସୁରକ୍ଷିତ ରହିବାର ସାଧନ ହେଲା ଗୋଟିଏ ସେକେଣ୍ଡ ଭିତରେ ନିଜକୁ ବିଦେହୀ ଅଶରୀରୀ ବା ଆତ୍ମ ଅଭିମାନୀ କରିଦେବା। ତେଣୁ ମଝିରେ ମଝିରେ ଅଭ୍ୟାସ କରି ଦେଖ, ମୁଁ ଗୋଟିଏ ସେକେଣ୍ଡ ଭିତରେ ମନ ବୁଦ୍ଧିକୁ ଯେଉଁଠି ଇଚ୍ଛା ସେଠାରେ ସ୍ଥିତ କରିପାରୁଛି କି ନାହିଁ, ଏହାକୁ ହିଁ ସାଧନା କୁହାଯାଏ। ସୂଚନା, ଆଜି ମାସର ତୃତୀୟ ରବିବାର ସମସ୍ତ ରାଜଯୋଗୀ ଭାଇ ଭଉଣୀମାନେ ସନ୍ଧ୍ୟା 6:30 7:30 ପର୍ଯ୍ୟନ୍ତ ବିଶେଷ ଯୋଗାଭ୍ୟାସ ସମୟରେ ନିଜର ଶୁଭ ଭାବନାର ଶ୍ରେଷ୍ଠ ବୃତ୍ତି ଦ୍ୱାରା ମାନସିକ ଶକ୍ତିର ମହାଦାନୀ ହୋଇ ସମସ୍ତଙ୍କୁ ନିର୍ଭୟତାର ବରଦାନ ଦେବାର ସେବା କରିବା ହେବେ। ଯୋଗାଭ୍ୟାସ ସମୟରେ ନିଜର ଶୁଭ ଭାବନାର ଶ୍ରେଷ୍ଠ ବୃତ୍ତି ଦ୍ୱାରା ମାନସିକ ଶକ୍ତିର ମହାଦାନୀ ହୋଇ ସମସ୍ତଙ୍କୁ ନିର୍ଭୟତାର ବରଦାନ ଦେବାର ସେବା କରିବା ହେବେ। ଆଚ୍ଛା, ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।